ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଆଜ ଗଣେଶ ପୂଜା, ଶ୍ରୀ ଗଣେଶଙ୍କୁ ବିଦ୍ୟାର ଦେବତା ଆର୍ ଅଗ୍ରପୂଜ୍ୟ ଭାବେ ଧାର୍ମିକ ଉତ୍ସବ ଯଜ୍ଞ ପୂଜା ଆର୍ ଶୁଭକାମଥି ପହଲା ପୂଜା କରାଯାଏସି। ବୁଧ ମାସର ଉଜ୍ଜଲ ପକ୍ଷର ଚତୁର୍ଥୀ ତିଥିନୁ ଦେଶର ଭିନ୍ ଭିନ୍ ଜାଗାନ 11 ଦିନ ତ ଗଣେଶ ପୂଜା ପାଳନ କରାଯାଏସି। ମହାରାଷ୍ଟ୍ରନୁ ଗଣେଶ ପୂଜାକେ ସେନର ସବୁନୁ ବଡ଼ ପରବ ଭାବେ ପାଳନ କରାଯାଏସି। ହାଇଦ୍ରାବାଦ ନଭିଲ ଆଜିଠାନୁ 11 ଦିନ ତକ୍ ପ୍ରଭୁ ବିଘ୍ନବିନାଶଙ୍କର ପୂଜା ପାଳନ କରାଯାଏସି। ଶିକ୍ଷାନୁଷ୍ଠାନମାନଙ୍କେ ଗଣେଶ ପୂଜାର ଖାସ୍ ମହତ୍ତ୍ୱ ରହିଛି। ଗଣେଶ ଚୌଠି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଜ୍ଞାନ ବିଜ୍ଞାନ ଆର୍ ସମୃଦ୍ଧି ଦେଉଥିବାର ଭଗବାନ ଗଣେଶଙ୍କର ପର୍ବ ଆମକୁ ନମ୍ର ଆଉ କର୍ତ୍ତବ୍ୟନିଷ୍ଠ ହେବାର୍କେ ଶିଖାସି ବୋଲି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍। ପୃଥିର ପାୱାର ଇଲେକ୍ଟ୍ରୋନିକ୍ସ ବଜାରଥି ଭାରତ ଆର୍ ଓଡ଼ିଶାର ସ୍ଥିତି ମଜବୁତ ହେବାର୍କେ ଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଭୁବନେଶ୍ୱର ଇନ୍ଫୋର୍ ଭେଲି ନଥିବାର ଇଏମ୍ସି ପାର୍କଥି ଦେଶର ପହଲା ସିଲିକନ୍ କାର୍ବାଇଡ୍ ଉତ୍ପାଦନ ୟୁନିଟ୍ ସ୍ଥାପନା ଲାଗି ଶିଳାନ୍ୟାସ କରିକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଜ୍ୟ ସରକାର ଓଡ଼ିଶାକେ ଭାରତର ଅଗ୍ରଣୀ ସେମି କଣ୍ଡକ୍ଟର ହବ୍ କରବାର ଲକ୍ଷ୍ୟ ରଖିଛନ୍। ସିଲିକନ୍ କାର୍ବାଇଡ୍ ସେମି କଣ୍ଡକ୍ଟରର ମୂଳ ଉତ୍ପାଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସ୍ଥାପନା ହେବାର୍କେ ଥିବାର ସିଲିକନ୍ କାର୍ବାଇଡ୍ ଉତ୍ପାଦନ ୟୁନିଟ୍ ଆଇବା 3 ବର୍ଷରେ 620 କୋଟି ଟଙ୍କାର ପୁଞ୍ଜିନିବେଶ ସଙ୍ଗେ 500 ଅଧିକା ନିଯୁକ୍ତିର ସୁଯୋଗ ସୃଷ୍ଟି କରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଧାମରାର ଅବଦୁଲ କଲାମ ଦ୍ୱୀପନୁ ଗଲାକାଲି ରାତି ଆଣବିକ ଶକ୍ତି ଥିବାର ଅଗ୍ନି 4 କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। 3,500-4,000 କିଲୋମିଟର ତକ୍ ଲକ୍ଷ୍ୟ ଭେଦି ପାରୁଥିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଲ ହୋଇଛି ବୋଲି ପ୍ରତିରକ୍ଷା ଗବେଷଣା ଆଉ ବିକାଶ ସଂଗଠନ ଡିଆର୍ଡିଓ ତରଫ କୁହାଯାଇଛି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗନୁ ଆଜି ସକାଳର 9:30 ବଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଲ ଉପସ୍ଥିତ ରହିବେ। ସେନ୍ତା ସମ୍ବଲପୁରନୁ ଦିନର 11 ବଜେ କଲେକ୍ଟରେଟ୍ନୁ ସୁଭଦ୍ରା ରଥର ଶୁଭାରମ୍ଭ କରାଯିବା। ବରଗଡ଼ନୁ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୁଭଦ୍ରା ରଥର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏ ବଛର ଗାନ୍ଧୀ ଜୟନ୍ତୀ ଅବସରରେ ଆଇବା 17 ତାରିଖନୁ ଅକ୍ଟୋବର 1 ତାରିଖ ତକ୍ ରାଜ୍ୟ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ କରାଯିବା। ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା ଏ ବଛରର ବିଷୟ ରହିଛି। ଏଥିଲାଗି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ସର୍ବସାଧାରଣ ଜାଗାନୁ ମଇଲାର ସଫେଇ ସହିତ ଅଭିଯାନଥି ଲୋକେ ଯେନ୍ତା ସାମିଲ ହେବେ ତାର ଉପରେ ଜୋର୍ ଦିଆଯାଇଛି। ଭୁବନେଶ୍ୱର କଟକ ସମ୍ଭଲପୁର ବୌଦ୍ଧ ସୋନପୁର କ୍ଲଷ୍ଟର ବ୍ରହ୍ମପୁର ରାଉରକେଲା ଆର୍ ପୁରୀ କୋଣାର୍କ କ୍ଲଷ୍ଟର ଇଲାକାନ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ସିବିଜି ପ୍ଲାଣ୍ଟ ସ୍ଥାପନା ଲାଗି ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟର ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଗଲାକାଲି ବିଧାନସଭାନୁ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ ଅବସରରେ ସେ କହିଛନ୍ ଯେ ଅଲ୍ ଇଣ୍ଡିଆ ଲିମିଟେଡ୍ ତରଫ ସ୍ଥାପନା ହେବାର୍କେ ଥିବା ହେଡ୍ ପ୍ଲାଣ୍ଟମାନଙ୍କୁ ଉଦା କଚଡ଼ା ପ୍ରକ୍ରିୟାକରଣ କରାଯିବା। ମନ୍ତ୍ରୀ ଶ୍ରୀ ମହାପାତ୍ର ଆହୁରି କହିଛନ୍ ଯେ ସରକାର ଝାରସୁଗୁଡ଼ା ସହିତ ରାଜ୍ୟର 8 ସହରରେ ମୋ ବସ୍ ସେବା ମୂଲ କରବାର ଲକ୍ଷ୍ୟ କରିଛନ୍। ରାଜ୍ୟର ସହର ଇଲାକାନୁ ରହୁଥିବା ଲୋକମାନଙ୍କ ଲାଗି 5 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମଞ୍ଜୁର ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍। ଫ୍ରାନ୍ସର ଲିଓନ୍ଠାରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାଥି ଭାଗ ନେବାର୍କେ ଯାଉଥିବାର ସ୍କିଲ୍ଡ ଇନ୍ ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଭାସୀ ଜରିଆରେ ପ୍ରତିଯୋଗୀମାନଙ୍କ ସାଙ୍ଗେ କଥା ହୋଇକରି ସେମାନଙ୍କର ସଫଳତା ବିକଶିତ ଓଡ଼ିଶାକେ ଦେଖାବା ବୋଲି କହିଛନ୍। ଏଣୁ ଜଣାଯାଇପାରେ ଯେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାଥି ଭାଗ ନେବାର୍କେ ଯାଉଥିବାର ଭାରତର 60 ଜଣ ପ୍ରତିଯୋଗୀଙ୍କ ଭିତରେ ଓଡ଼ିଶାର 15 ଜଣ ଅଛନ୍। ରାଜ୍ୟ ବ୍ୟାଙ୍କମାନଙ୍କର ପ୍ରଦର୍ଶନକେ 175 ଆଉ 176 ନମ୍ଘର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକଟି ପ୍ରଶଂସା କରାଯାଇଛି। ଗଲାକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ ଉନ୍ନୟନ କମିଶନର ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଚଳିତ ଆର୍ଥିକ ବର୍ଷରେ 210,546 କୋଟି ଟଙ୍କାର ବଛରକିଆ କ୍ରେଡିଟ୍ ପ୍ଲାନ୍ ହାସଲର ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି। ଏତାର ସହିତ ଆଇବା 2036 ମସିହାଥି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂରା ହେବାର୍କେ ଯାଉଥିବାର ବେଳେ ହେତାର ଆଗ ଓଡ଼ିଶାକେ ଅଗ୍ରଣୀ ଆର୍ଥିକ ଶକ୍ତି ବନାବାର ଲକ୍ଷ୍ୟଥି ରାଜ୍ୟ ସରକାରଙ୍କ ଯୋଜନାମାନଙ୍କର ସଫଳ ରୂପାୟନଥି ବ୍ୟାଙ୍କମାନେ ଭୂମିକା ରଖିବେ ବୋଲି ବୈଠକଟି କୁହାଯାଇଛି। ସ୍କାର୍ଟ ଇଣ୍ଡିଆ ହାକାଥନ୍ ଏସ୍ଆଇଏଚ୍ 2024 ଲାଗି ବୁର୍ଲା ଭିସୁଡ଼ନୋ ଇଣ୍ଟରନ୍ୟାସନାଲ ହାକାଥନ୍ ହୋଇଯାଇଛି। ହେତି ଭିସୁଡ଼ର 90 ଦଲ ଭାଗ ନେଇକରି ନିଜ ନିଜର ପ୍ରକଳ୍ପ ଦେଖାଇଥିଲେ। ବଙ୍ଗୋପସାଗରନୁ ହୋଇଥିବା ଲଘୁଚାପର ପ୍ରଭାବଥି ଆଇବା 10 ତାରିଖ ତ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ ବନ୍ୟାନ୍ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।